ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦକ୍ଷତା ଏବଂ ନବସୃଜନତା ଉପରେ ପ୍ରାଥମିକତା ଦେଇ ଯୁବଶକ୍ତିକୁ ଭବିଷ୍ୟତର ନେତୃତ୍ୱ ନେବା ଦିଗରେ ଗଢ଼ି ତୋଳିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ. ଆପ୍ କି ପୁଞ୍ଜି ଆପ୍ କା ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ. ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ମାଓବାଦୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆହ୍ୱାନ. ଏବଂ ଗୁଜରାଟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଇନିଂସ ଏବଂ 140 ରନ୍ରେ ଭାରତ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରୁ 62,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଯୁବକୈନ୍ଦ୍ରିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. ଦେଶରେ ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ହେଉଛି ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ. ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କୌଶଳ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶ୍ରୀ ମୋଦି ପିଏମ୍ ସେତୁ ଯୋଜନାର ଶୁଭାରମ୍ଭ କରିଛନ୍ତି. ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ନିର୍ମାଣରେ ଦକ୍ଷତାର ଏକ ଉଲ୍ଲେଖନୀୟ ଭୂମିକା ରହିଛି. ଦକ୍ଷତା ଏବଂ ନବସୃଜନତା ଉପରେ ପ୍ରାଥମିକତା ଦେଇ ଯୁବଶକ୍ତିକୁ ଭବିଷ୍ୟତର ନେତୃତ୍ୱ ନେବା ଦିଗରେ ଗଢ଼ି ତୋଳିବା ଲାଗି ତାଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ସେ କହିଛନ୍ତି, ତାଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଦେଶର ଆର୍ଥିକ ସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି. ଗତ 11 ମଧ୍ୟରେ ଏହାର ଫଳସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ଆତ୍ମନିର୍ଭର ନିର୍ଯାତ ବଢ଼ତା ହେ तो रोजगार के अवसर भी बढ़ते हैं. 2014 से पहले भारत को फ्रेजाइल 5 इकोनॉमी कहा जाता था, यानी ग्रोथ कम थी, रोजगार भी बहुत कम थे. आज भारत टॉप 3 इकोनॉमी बनने की तरफ आगे बढ़ रहा है.
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ସଂଶୋଧିତ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱୟଂ ସହାୟତା ଭତ୍ତା ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି. ଏହି ଯୋଜନା ଅଧୀନରେ 5,00,000 ସ୍ନାତକ ଯୁବବର୍ଗ ନିଃଶୁଳ୍କ ଦକ୍ଷତା ତାଲିମ ସହିତ ଆଗାମୀ 2 ଲାଗି ମାସିକ 1,000 ଲେଖାଏଁ ଭତ୍ତା ପାଇବେ. ବିହାରର ଯୁବବର୍ଗ କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
ଆଜ ବିହାର କି ୟୁବାଓଁ କେ ଲିଏ ଭି ଇଚ୍ ମଞ୍ଚ ସେ ଅନେକ ଯୋଜନା ଓ ପରିଯୋଜନା ସମର୍ପିତ ହୋଇ ହେ. बिहार में नई स्किल ट्रेनिंग यूनिवर्सिटी, अन्य यूनिवर्सिटीज में सुविधाओं का विस्तार, नौजवानों के लिए युवा आयोग, हजारों युवाओं को पक्की सरकारी नौकरी का नियुक्ति पत्र, ये सब बिहार के युवाओं के बेहतर भविष्य की गारंटी है.
अर्थमंत्री निर्मला सीतारमण आज गुजरात के गांधीनगर ଆପ୍ କି ପୁଞ୍ଜି ଆପ୍ କା ଅଧିକାର ଅଭିଯାନର ଶୁଭାରମ୍ଭ କରିଛନ୍ତି. ସମଗ୍ର ଦେଶରେ ଆର୍ଥିକ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ପଡ଼ିରହିଥିବା ଦାବିହୀନ ଆର୍ଥିକ ସମ୍ପତ୍ତି ଜନିତ ସମସ୍ୟାର ତ୍ୱରିତ ସମାଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ. ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ମାଧ୍ୟମରେ ଦାବି କରାଯାଇ ନଥିବା ଜମାରାଶିକୁ ଏହାର ବୈଧ ଦାବିଦାରମାନଙ୍କୁ ହସ୍ତାନ୍ତର ସୁନିଶ୍ଚିତ କରାଯାଇପାରିବ. ଆର୍ଥିକ ପ୍ରତିଷ୍ଠାନ ଏବଂ ଦାବିଦାରମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଜନସାଧାରଣ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ସଫଳ କରାଇବା ଲାଗି ଏଥିରେ ସମ୍ପୃକ୍ତ ସମସ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଏହି ଅଭିଯାନ ସମ୍ପର୍କିତ ଏକ ପୋଷ୍ଟକୁ ଆଧାର କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ଏହି ଅଭିଯାନକୁ ଜନଭାଗିଦାରୀର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଶ୍ରୀ ମୋଦି ଅଭିହିତ କରିବା ସହିତ ଏକ ସୁସ୍ଥ ଏବଂ ସଶକ୍ତ ସମାଜ ଗଠନ ଏବଂ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହି ସାମୂହିକ ପ୍ରଚେଷ୍ଟାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି. ପୂର୍ବରୁ ଦେଶରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ 6,50,00,000 ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ. ଏହି ଅଭିଯାନ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଏଥିରେ ଉଲ୍ଲେଖ କରିଛନ୍ତି. ଗତମାସ 17 ଆରମ୍ଭ ହୋଇଥିବା ଅଭିଯାନ ଗତକାଲି ଶେଷ ହୋଇଛି. ଏଥିରେ ଦେଶବ୍ୟାପୀ 18,00,000 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା. ଏହି ଅସାଧାରଣ ସଫଳତା ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଏବଂ ସାମୁହିକ ଉଦ୍ୟମର ପ୍ରତିଫଳନ ବୋଲି ଶ୍ରୀ ନଡ୍ଡା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ସମଗ୍ର ଦେଶକୁ ବାମପନ୍ଥୀ ଉଗ୍ରବାଦ କବଳରୁ ମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅନୁରୋଧ କରି ଶ୍ରୀ ଶାହା କହିଛନ୍ତି, ଯେଉଁମାନେ ହିଂସା ପଥରେ ଅଗ୍ରସର ହେବେ ସେମାନଙ୍କୁ ଭବିଷ୍ୟତରେ ଦେଶର ସୁରକ୍ଷା ବଳର କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ବସ୍ତର ଦଶହରା ଲୋକୋତ୍ସବରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ନକ୍ସଲ ସମସ୍ୟା ଯୋଗୁଁ ବସ୍ତର ଅଞ୍ଚଳର ଦୀର୍ଘଦିନ ଧରି କୌଣସି ଉନ୍ନତି ହୋଇପାରୁନାହିଁ। ତେବେ ଆସନ୍ତା ମାର୍ଚ୍ଚ 31 ତାରିଖ ପରେ ସମ୍ପୃକ୍ତ ଅଞ୍ଚଳର ବିକାଶ ଦିଗରେ ଉଗ୍ରବାଦୀମାନେ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
कि 31 मार्च 2026 के बाद ये नक्सलवादी आपके विकास को नहीं रोक पाएंगे। 2026 मार्च के पहले इस समस्या से हमारा बस्तर मुक्त हो जाएगा। मैं आप सभी को अपील करने के भी आया हूँ, नक्सलवाद से जो बच्चे गुमराह होकर जुड़े हैं, वो आप ही के गांव के, उनको समझाइए, शस्त्र डाल दे और मुख्य धारा में आए, सभी लोग सरेंडर करें।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ସମାଜର ସମସ୍ତ ବର୍ଗର ଲୋକଙ୍କୁ ଲାଭ ଦେଉଥିବା ଜଣାପଡ଼ିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଏହି ଅବସରରେ ଟିକସ ହ୍ରାସ ଦ୍ୱାରା ବୟନଶିଳ୍ପ କ୍ଷେତ୍ର କିଭଳି ଉପକୃତ ହୋଇଛି ସେ ସମ୍ପର୍କରେ ଏକ ରିପୋର୍ଟ।
ସାଧାରଣ ଜନତାକୁ ବିଶେଷ ଭାବେ ଲାଭାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ବୟନ ଶିଳ୍ପ କ୍ଷେତ୍ରରେ ଜିଏସ୍ଟି ଦର ହ୍ରାସ କରିଛନ୍ତି। ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାରରେ ହାତ ତିଆରି ତନ୍ତୁ ଉପରେ ଟିକସ ଦରକୁ 18-5% ହ୍ରାସ କରାଯାଇଛି। ସେହିଭଳି ହାତ ତିଆରି ସୂତା ଉପରେ ଟିକସ ହାର 12-5% ହ୍ରାସ କରାଯାଇଛି। ଏହାଦ୍ୱାରା ସାଧାରଣ ଜନତା ଆର୍ଥିକ ଲାଭ ପାଇପାରିବେ। ଏହାଛଡ଼ା 2,500 ପର୍ଯ୍ୟନ୍ତ ପୋଷାକ କ୍ରୟ ଉପରେ ଏଣିକି ଜିଏସ୍ଟି 5% ଦେବାକୁ ପଡ଼ିବ। ବୟନଶିଳ୍ପ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ହ୍ରାସ ଦ୍ୱାରା ଏହାର ଦର ହ୍ରାସ ହେବା ସହିତ ଚାହିଦାକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ରପ୍ତାନୀ ପ୍ରକ୍ରିୟାକୁ ମଧ୍ୟ ଅଧିକ ସୁଦୃଢ଼ କରାଯାଇପାରିବ। ଏହାଦ୍ୱାରା ଭାରତକୁ ବିଶ୍ୱ ବୟନଶିଳ୍ପ କ୍ଷେତ୍ରରେ ଏକ ହବ୍ରେ ପରିଣତ କରିବା ସ୍ୱପ୍ନ ସାକାର ହୋଇପାରିବ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସୁଚିସ୍ମିତା ସାହୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତିରୁପପୁର କୁମାରନ୍ ଏବଂ ସୁବ୍ରମଣ୍ୟ ଶିବଙ୍କ ଜନ୍ମବାର୍ଷିକୀ ଅବସରରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ତାମିଲନାଡୁର ଏହି ଦୁଇ ସଂଗ୍ରାମୀ ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଏଥିସହିତ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବାଦ ଭାବନା ଜାଗ୍ରତ କରାଇବା ଦିଗରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରିକେଟ୍ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଇନିଂସ୍ ଏବଂ 140 ରନ୍ରେ ଭାରତ ବିଜୟୀ ହୋଇଛି। ଏଥିସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ 1-0 ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସ୍ରେ 5 448 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଧ୍ରୁବ ଜୁଏଲ୍, ରବୀନ୍ଦ୍ର ଜାଡେଜା ଏବଂ କେଏଲ୍ ରାହୁଲ ଦଳ ପକ୍ଷରୁ ଶତକ ହାସଲ କରିଛନ୍ତି। 286 ରନ୍ ଅଗ୍ରଣୀ ଲାଭ କରି ଭାରତ ୱେଷ୍ଟଇଣ୍ଡିଜ୍କୁ 146 ରନ୍ରେ ଅଲ୍ ଆଉଟ୍ କରିଦେଇଥିଲା। ପୂର୍ବରୁ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ 162 ରନ୍ରେ ଅଲ୍ ଆଉଟ୍ ହୋଇଥିଲା। ଆସନ୍ତା 10 ତାରିଖ ଦିନ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆରେ ଆଗାମୀ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଲାଗି ଶୁଭମନ୍ ଗିଲ୍ ଭାରତର ନୂତନ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଭାରତୀୟ ଟେଷ୍ଟ ଏବଂ ଟି20 ଫର୍ମାଟ୍ରେ ଅଧିନାୟକତ୍ୱ ତୁଲାଉଥିବା ଶୁଭମନ୍ ଏଣିକି ଦିନିକିଆ ସିରିଜ୍ରେ ମଧ୍ୟ ଏହି ଦାୟିତ୍ୱ ତୁଲାଇବେ ବୋଲି ବିସିସିଆଇ କହିଛି। ଶ୍ରେୟାସ ଆୟରଙ୍କୁ ଉପ ଅଧିନାୟକ ମନୋନୀତ କରାଯାଇଛି। ଦକ୍ଷତା ଏବଂ ନବସୃଜନତା ଉପରେ ପ୍ରାଥମିକତା ଦେଇ ଯୁବଶକ୍ତିକୁ ଭବିଷ୍ୟତର ନେତୃତ୍ୱ ନେବା ଦିଗରେ ଗଢ଼ିତୋଳିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଆପ୍ କି ପୁଞ୍ଜି ଆପ୍ କା ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ। ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ମାଓବାଦୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆହ୍ୱାନ ଏବଂ ଗୁଜରାଟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଇନିଂସ୍ ଏବଂ 140 ରନ୍ରେ ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।